ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ରାଉରକେଲା ବିର୍ସାମୁଣ୍ଡା ଏଥଲେଟିକ୍ ଷ୍ଟାଡିୟମ୍ଠାରେ ଗଲାକାଲି 4 ନମ୍ବର ଜାତୀୟ ଏକଲବ୍ୟ ମୋଡେଲ ଆବାସିକ ବିଦ୍ୟାଳୟ ଇଏମ୍ଆର୍ଏସ୍ କ୍ରୀଡ଼ା ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ଉତ୍ସବଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇକରି କହିଛନ୍, ଓଡ଼ିଶାନ ଦେଶର ସବୁନୁ ଅତ୍କା 114ଟା ଇଏମ୍ଆର୍ଏସ୍ ତିଆରି ଲାଗି ମଞ୍ଜୁର କରାଯାଇଛି। ସେଥିର୍ ଭିତରୁ ଏହା 17ଟା ଜିଲ୍ଲାନ 47ଟା ବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇସାରିଛି। ଇଏମ୍ଆର୍ଏସ୍ର ଗୋଟିଏ ଆଞ୍ଚଳିକ କାର୍ଯ୍ୟାଳୟ ରାଉରକେଲାନ ଖୋଲାଯିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। 3 ଦିନ ଧରିକରି ହୋଇଥିବା ପ୍ରତିଯୋଗିତାଟି 21ଟା ରାଜ୍ୟ ଆର୍ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳନୁ ପାଖାପାଖି 5,500 ଜଣ ପ୍ରତିଯୋଗୀ 35ଟା ପ୍ରତିଯୋଗିତାଟି ଭାଗ ନେଇଥିଲେ। ମୁଖ୍ୟମନ୍ତ୍ରୀ ପ୍ରତିଯୋଗିତାଟି ଚାମ୍ପିୟନ୍ ହୋଇଥିବା ତେଲେଙ୍ଗାନା ଦଳକେ ପୁରସ୍କୃତ କରିଥିଲେ। ରାଜ୍ୟ ସମବାୟ ବିଭାଗ ତରଫ ଭୁବନେଶ୍ୱର ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରଠାରେ ଆଜି ରାଜ୍ୟ ସମବାୟ ନୀତି 2025ର ଚୂଡ଼ାନ୍ତ ପ୍ରକ୍ରିୟା ହେବା। ଏ ଅବସରରେ ଚିଠା ସମବାୟ ନୀତି 2025 ଉପରେ ଗୋଟିଏ ଆଲୋଚନାଚକ୍ର ହେବାର ସହିତ ମତାମତ ଗ୍ରହଣ କରାଯିବା। କାର୍ଯ୍ୟକ୍ରମଟି ସମବାୟ ହସ୍ତତନ୍ତ ବୟନଶିଳ୍ପ ଆର୍ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏଥି ରାଜ୍ୟର ବିଶିଷ୍ଟ ସମବାୟବିତ୍, ଶିକ୍ଷାବିତ୍, ସମବାୟ କର୍ମକର୍ତ୍ତା ଆର୍ ବରିଷ୍ଠ ଅଧିକାରୀମାନେ ଭିଲ୍ ଯୋଗଦେବେ। ସଡ଼କ ଦୁର୍ଘଟଣା ଆର୍ ଇତାର ଜରିଆ ହେଉଥିବାର ଜୀବନହାନି ରୁକବାର ଲକ୍ଷ୍ୟଟି ରାଜ୍ୟ ସରକାରଙ୍କ ତରଫ ଆଜିଠାନୁ 30 ତାରିଖ ତକ ଶୂନ୍ୟ ମୃତାହତ ପକ୍ଷ ପାଳନ କରାଯାଉଛି। ଏ ଅବସରରେ ବାଣିଜ୍ୟ ଆର୍ ପରିବହନ ବିଭାଗ ତରଫ ସାରା ରାଇଜେ ଭିନ୍ ଭିନ୍ କାର୍ଯ୍ୟକ୍ରମର ଆୟୋଜନ କରାଯିବା। ଇତାର ସହିତ ସଡ଼କ ସୁରକ୍ଷା ବାବଦେ ଲୋକ ସଚେତନ କରାଯିବା ଆଉ କଡ଼ାକଡ଼ି ଯାଞ୍ଚ ଭିଲ୍ କରାଯିବା ବୋଲି ବାଣିଜ୍ୟ ଆର୍ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ସୂଚନା ଦେଇଛନ୍। ଆଜି ଜାତୀୟ ପ୍ରେସ୍ ଦିବସ। 1966 ମସିହାର ଆଜିର ଦିନେ କେନ୍ଦ୍ର ସରକାର ଭାରତୀୟ ପ୍ରେସ୍ କାଉନ୍ସିଲ୍ ଗଠନ କରିଥିଲେ। ସମ୍ବାଦପତ୍ର ଗଣତନ୍ତ୍ର ଜାଗ୍ରତ ପ୍ରହରୀ ହେଲେ ପ୍ରେସ୍ କାଉନ୍ସିଲ୍ ହେଉଛି ସମ୍ବାଦପତ୍ରମାନଙ୍କର ନୈତିକ ପ୍ରହରୀ। ପ୍ରେସ୍ କାଉନ୍ସିଲ୍ ସମ୍ବାଦପତ୍ରମାନଙ୍କର କାମ ଉପରେ ନଜର ରଖବାର ସହିତ ଦରକାର ପଡ଼ିଲେ ପରାମର୍ଶ, ସମୀକ୍ଷା ଆର୍ ବିବାଦୀୟ ସମ୍ବାଦ ପ୍ରସାରଣ ଉପରେ ବିଚାର କରବାର ଆର୍ ଅଲଗା କାମମାନଙ୍କର ଭିଲ୍ ନୈତିକତା ଯାଞ୍ଚ କର୍ସି। ଜାତୀୟ ପ୍ରେସ୍ ଦିବସ ଅବସରରେ ସୂଚନା ଆର୍ ଲୋକସମ୍ପର୍କ ବିଭାଗ ତରଫ ଭୁବନେଶ୍ୱର ଲୋକସମ୍ପର୍କ ଭବନ ଦିନର 11 ବଜେ ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍ ଦିବସ ଅନୁଷ୍ଠିତ ହେବା। ଇତାର ସହିତ ଦେଶ ଆର୍ ରାଜ୍ୟର ଭିନ୍ ଭିନ୍ ଜାଗାନ ଆଲୋଚନାଚକ୍ର ଆର୍ କର୍ମଶାଳା ହେବା। ଭିନ୍ ଭିନ୍ ଉଚ୍ଚଶିକ୍ଷା ଅନୁଷ୍ଠାନମାନଙ୍କେ ମହିଳା ଆର୍ ଛାତ୍ରୀଙ୍କ ଉପରେ ହେଉଥିବା ଯୌନ ଶୋଷଣ ରୋକବାର ଲାଗି କଲେଜ ପରିସର କ୍ୟାମ୍ପସ୍ନ କଲିଂ ପ୍ରୋଗ୍ରାମ କରାଯିବା। ଜାତୀୟ ମହିଳା କମିଶନ ତରଫ ଯୁବମନ୍ଥନ ସାହସ୍ତି ଏ କାର୍ଯ୍ୟକ୍ରମ ଦେଶର 800ଟା ଶିକ୍ଷା ଅନୁଷ୍ଠାନ ହେବା। ଏ କାର୍ଯ୍ୟକ୍ରମଟି ଭିନ୍ ଭିନ୍ ସେମିନାର ଆର୍ କର୍ମଶାଳା କରାଯିବା। ଇତାକେ ନେଇକରି ସବୁ ବିଶ୍ୱବିଦ୍ୟାଳୟର କୁଳପତି ଆର୍ କଲେଜ ଅଧ୍ୟକ୍ଷଙ୍କୁ ୟୁଜିସି ତରଫ ଚିଠି କରାଯାଇଛି। ୟୁଜିସି ତରଫ କୁହାଯାଇଛି ଯେ ପୋଷ୍ ଆଇନ 2013 ଯେନ୍ ଶିକ୍ଷାନୁଷ୍ଠାନ କାର୍ଯ୍ୟକାରୀ କରିଛନ୍ ତାର ଅଗ୍ରଗତି ବାବଦେ ଜଣାବେ। ଏଥି ଆଭ୍ୟନ୍ତରୀଣ ଅଭିଯୋଗ କମିଟି ସଚେତନତା ଅଭିଯୋଗ ସମାଧାନ ବାବଦେ ସବୁ ତଥ୍ୟ ଦେବାର୍କେ ନିର୍ଦ୍ଦେଶ ଦିଆଯାଇଛି। ରାଇଜେ ଗଲାକାଲିଠାନୁ ବାଘ ଗଣନା ମୂଲ ହୋଇଛି। କେନ୍ଦ୍ର ଜଙ୍ଗଲ ପରିବେଶ ଆର୍ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଆର୍ ଏନ୍ଟିସିଏର ନିର୍ଦ୍ଦେଶଟି ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନ ତରଫ ଗଣନା ଦିଗେ ପଦକ୍ଷେପ ନିଆଯାଇଛି। ରାଜ୍ୟର ବ୍ୟାଘ୍ର ସଂରକ୍ଷଣ ଇଲାକାମାନଙ୍କେ 3ଟା ଖେପେ ଗଣନା କରାଯିବାର୍କେ ସ୍ଥିର କରାଯାଇଛି। ଇତାର ଭିତରେ ପହେଲା ଆର୍ 3 ନମ୍ବର ଖେପେ ଗଣନା ବିଟ୍ ସ୍ତରଥି ହେଉଥିବାର ବେଳେ 2 ନମ୍ବର ଖେପେ ଗଣନା ସେଟେଲାଇଟ୍ ଜରିଏ କରାଯିବା। ଡିଭିଜନମାନେ ନିଜର ସୁବିଧା ଅନୁସାରେ ଗଣନା କରିବେ ବୋଲି ବିଭାଗ ତରଫ କୁହାଯାଇଛି। ସିମିଲିପାଳ ବ୍ୟାଘ୍ର ଅଭୟାରଣ୍ୟ ପ୍ରକଳ୍ପନ 15ଟା କ୍ୟାମେରା ଲଗାଯିବା। ସେନ୍ତା ଦେବ୍ରିଗଡ଼ ସାତକୋଶିଆ ସହିତ ରାଜ୍ୟର ଅଲଗା ଅଭୟାରଣ୍ୟମାନଙ୍କେ ବାକି 2000ଟା କ୍ୟାମେରା ଲଗାଯିବା ବୋଲି ସୂଚନା ମିଳିଛି। ବରଗଡ଼ ଧନୁଯାତ୍ରା ମହୋତ୍ସବ ସମିତି ତରଫ 2025-27 3 ବଛର ଲାଗି କଳାକାର ବାଛିବାର ପ୍ରକ୍ରିୟା ଗଲାକାଲିନୁ ବରଗଡ଼ ବିଜୁ ପଟ୍ଟନାୟକ ଟାଉନ୍ହଲ୍ଠାରେ ମୂଲ ହୋଇଛି। ମୋଟ 140 ଜଣ କଳାକାର ଆବେଦନ କରିଥିବା ବେଳେ 113 ଜଣ ଅଡିସନ୍ଥି ଭାଗ ନେଇଥିଲେ। 17 ତାରିଖ ଦିନ କଂସ ମହାରାଜ ଭୂମିକା ଲାଗି କଳାକାର ବଛାଯିବା ଆର୍ ସେହିଦିନ ହିଁ 11ଟା ଯାକ ଭୂମିକାର ଫଳାଫଲ ଘୋଷଣା କରାଯିବା ବୋଲି କମିଟି ତରଫ ସୂଚନା ଦିଆଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ସଦର ଟାଉନ୍ହଲ୍ନ ଜିଲ୍ଲାସ୍ତରୀୟ ଜନଜାତୀୟ ଗୌରବ ଦିବସ 2025 ପାଳିତ ହୋଇଯାଇଛି। ଜିଲ୍ଲାନ ଥିବା ଜନଜାତି ସମ୍ପ୍ରଦାୟର ଶିକ୍ଷା ସ୍ୱାସ୍ଥ୍ୟ ସହିତ ଆର୍ଥିକ ଉନ୍ନତି ଲାଗି ସରକାରୀ ସ୍ତରନ କାମ ଚାଲିଥିବା ବେଳେ ସମାଜର ମୁଖ୍ୟ ସ୍ରୋତଟି ସାମିଲ ହେବାର୍କେ ଅତିଥିମାନେ ଆହ୍ୱାନ ଦେଇଥିଲେ। ରାଜ୍ୟକେ ଉତ୍ତର ଦିଗୁ ସୁଖା ପବନ ଆସୁଥିବାରୁ ଭିନ୍ ଭିନ୍ ଜାଗାନ ରାତିର ତାପମାତ୍ରା 3-4 ଡିଗ୍ରୀ ତକ କମିଛି। ଆଇବା 24 ଘଣ୍ଟା ତକ ପାଗ ଏନ୍ତା ରହିବା। ତା ଋତୁରୁ 2-3 ଡିଗ୍ରୀ ତକ ତାପମାତ୍ରା ବଢ଼ବାର ସହିତ ଶୀତ ସାମାନ କମ୍ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ରାଜ୍ୟର ବଡ଼ଭାଗୀ ଜାଗାନ ରାତିର ତାପମାତ୍ରା 15 ଡିଗ୍ରୀ ତଳେ ରହିଥିଲା। এছনি আঞ্চলিক খবর ইন শেষ হল আর বেলার আঞ্চলিক খবর শুনি পারবে রাতে 7 বাজি করে 2 মিনিট থি জুহার।